ओम शांति, ओम शांति। आज 1 मार्च 2026 आज अव्यक्त महावाक्य पुनरावृत्ति तारीख 9 मार्च 2009 मूल्य हेडिंग परमात्मा संगर रंग एवं जुगल स्वरूपर यथार्थ होली पालन कर। परमात्मा संगर रंग एवं जुगल स्वरूपर यथार्थ होली पालन कर। आज होलीएस्ट अर्थात परम पवित्र पिता निजर होली अर्थात पवित्र संतान मानंक सहित होली पर्व पालन करिबा पई आसिछंती। एठारे समस्ते होली संतान अटंती, तुमे माने मध्य होली पालन करिबा पई आसिछ। चिंता कर तुम होली पिला मानंक उपरे केउ रंग लागिला जाहाद्वारा तुमे माने होली होइगलो। रंग तो अनेक प्रकारर अछि किंतु तुम मानंक उपरे केउ रंग लागिला, सबुठारु श्रेष्ठ रंग कौन जाहाद्वारा तुमे माने होली होइगलो। तेबे सबुठारु बड़रु बड़ रंग हेला परमात्मा संगर रंग। तेणु परमात्मा संगर रंग लागिबा द्वारा सहजरे होली होइगल, काहेकि ना परमात्मा संगर रंग अविनाशी अटे। अन्य सबु रंग तो अल्प समय पई लागिथाए किंतु परमात्मा संगर रंग लागिबा द्वारा सहजरे होली अर्थात पवित्र होइगल। आत्मार रंग अपवित्रतारु पवित्र होइगला, काहेकि ना तुमे समस्ते परमात्माकु निजर साथी करि देउछ एवं तांको संगरे ही रहुछ, सेथिपाई जुगल होई जाइछ। तेबे एही जुगल स्वरूप प्रिय लागुछे ना, सर्वदा जुगल रूपरे रहुछ ना, तुमको केबे भी एका होई रहिबार नाही। माया तुमको एका एका करिवा पाई चेष्टा करुछि, किंतु जेउ माने सर्वदा जुगल कंबाइंड स्वरूपरे रहिथांती से माने केबे हेले अलगा होई परिबे नाही। काहेकि ना माया तुमको बाबांको ठारु अलगा करी पुरुणा संस्कार गुडीकु जागृत कराइ देउछि, जहाद्वारा शुद्ध संस्कार गुड़िक सुप्त हो जाउछि। तेबे एही पुरुणा संस्कार गुड़िक हला अवहला पणिया एवं आलस्य। एही दुईटी संस्कार भिन्न भिन्न रूपरे जाग्रत होइजिबा द्वारा कंबाइंड रूप अलगा हो जाउछि। तेणु प्रत्येक निजे निजकु चेक कर जे मु सबुबेले कंबाइंड स्वरूपरे रहुछि ना केबे केबे अलगा हो जाउछि। तुमे माने मायार अनेक रूप गुड़िकु तो जानि गलणी ना, से चतुरतार सहित निजर रंग लगाई देउछि। तेबे बाबांको ठारु अलगा हेबा अर्थ मायार रंगरे रंजित हेबा। तेणु एही अवहेला पणिया एवं आलस्य बहुत भिन्न भिन्न रूपरे आसुछि एवं पिला माने मध्य ताकु चिन्हि पारु नाहंती, काहेकि ना माया निज आडकु आकर्षित करि देउछि। तेबे एही अवहेला पणिया एवं आलस्य दुईटि जाक रावणर संपत्ति अटे, बाबांकर नुहे। रावणर संपत्तिकु अध्य पिला माने बड़ निशार सहित कहुछंती, मु चाहू नाही जे किंतु एहा तो मोर संस्कार अटे, एगुडिकु मोर संस्कार बोली कहिबारे लागिछंती। तेबे एहा परमात्माकर संपत्ति ना रावणर संपत्ति, एहाकु मोर संस्कार बोली कहिबा कोन ठीक कथा कि? चिंता कर तेबे एहाकु मोर कुहाई देबा ही मायार चतुरता अटे। तेबे बाबांकर संपत्ति तुमको प्रिय अटे ना, ना रावणर संपत्ति प्रिय अटे? साधारण भावरे पिला माने निजकु निर्दोष करिबा पई कहि देउछंती एहा मोर संस्कार अटे किंतु मु चाहू नाही। तेबे चिंता कर कोन एहा मोर अटे? तो बाबा कहुछंती रावणर संस्कार को निजर करिबा कारणरु तुम भितरे जो शुभ संस्कार गुड़िक रहिछि ताहा धीरे धीरे समाप्त हेबारे लागिछि। परमात्मा संगर रंग फीका होई चलीछि एवं मायार रंग उज्ज्वल होई जाउछि। तेणु पुरुषार्थ मार्गरे चलिबा सहित निजकु ही चेक करिबाकु हेबो जे मो उपरे केउं रंग लागिछि। लोक माने मध्य होली पर्वरे कोन करंती, प्रथमे खराप गुड़िक जलाई दियंती, तापरे रंग लगांती बा होली पालन करंती। तेबे तुम मानक उपरे बाप दादा निजर संगर रंग तो लगाई देइछंती किंतु ता सहित ज्ञानर रंग, शक्ति गुड़िकर रंग, गुणर रंग मध्य लागि जाउछि। तेणु समस्तंक उपरे एहि सब आत्मिक रंग गुड़िक लागि जाइछि ना, कोन लागिछि ना? हात उठाओ। तेबे आत्मिक रंग तो लागिगला किंतु छाड़ी जीवा भली रंग तो नुहे ना, जहां उपरे एहि आत्मिक रंग गुड़िक लागिगला बा अविनाशी रंग लागिगला ता उपरे अन्य कौनसी रंग लागि पारिबो नाही। तेणु एही रंग द्वारा केते पवित्र हो जाइछ, जहाकि सारा कल्प भितरे तुम मानक भली होली बा पवित्र अन्य केही भी होई पारिबे नाही। तुम मानकर पवित्रता प्रभुंकर संगर रंग परमात्मांक सहित कंबाइंड रहिबार अनुभव सबुठारु नियारा, सबुठारु नियारा अटे एवं प्रिय मध्य अटे। अन्य जेउ माने भी होली अर्थात पवित्र हेउछंती सेमानंकर शरीर पवित्र हेउ नाही, केवल आत्मा पवित्र हेउछि। किंतु तुमे माने एभली होली बा पवित्र हेउछ जहाँकि तुमर शरीर एवं आत्मा ଦୁଇଟି ଯାକ ପବିତ୍ର ରହୁଛି ଏବଂ ପବିତ୍ରତାକୁ ସୁଖ ଶାନ୍ତି ପ୍ରେମ ଆନନ୍ଦର ଜନନୀ କୁହାଯାଏ। ଯେଉଁଠାରେ ପବିତ୍ରତା ରହିଛି ସେଠାରେ ସୁଖ ଏବଂ ଶାନ୍ତି ତା ସହିତ ନିଶ୍ଚିତ ରହିଛି। କାହିଁକି ନା ଯେଉଁଠାରେ ଜନନୀ ଅର୍ଥାତ୍ ମା ଥାଏ ସେଠାରେ ପିଲାମାନେ ମଧ୍ୟ ଥାନ୍ତି। ତେଣୁ ବାବା ଆସି ତୁମମାନଙ୍କୁ ଏଭଳି ହୋଲି କରିଦେଉଛନ୍ତି ଯାହାକି ତୁମମାନଙ୍କର ଜଡ଼ଚିତ୍ରଗୁଡ଼ିକ ମଧ୍ୟ କେତେ ବିଧିପୂର୍ବକ ପୂଜା ପାଉଛନ୍ତି। କଳିଯୁଗର ଶେଷ ଜନ୍ମରେ ମଧ୍ୟ ତୁମେମାନେ ନିଜର ଚିତ୍ର ବା ମୂର୍ତ୍ତିଗୁଡ଼ିକୁ ତ ଦେଖୁଛ, ସେମାନଙ୍କର ପୂଜା କିପରି ବିଧିପୂର୍ବକ ହେଉଛି ଏହା ହିଁ ହେଉଛି ପବିତ୍ରତାର ବିଶେଷତା। ଅନ୍ୟ ଯେତେ ବି ମହାନ ଆତ୍ମାମାନେ ଧର୍ମ ଆତ୍ମାମାନେ ପବିତ୍ର ହୋଇଛନ୍ତି, କିନ୍ତୁ ମନ୍ଦିର କାହାର ବି ତିଆରି ହେଉ ନାହିଁ କି ଏଭଳି ବିଧିପୂର୍ବକ ପୂଜା ମଧ୍ୟ କାହାର ହେଉ ନାହିଁ। ଏବଂ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର ଜଡ଼ଚିତ୍ରଗୁଡ଼ିକ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି, ଅଳ୍ପ ସମୟ ପାଇଁ ସୁଖ ଶାନ୍ତିର ଅନୁଭବ ମଧ୍ୟ କରାଉଛନ୍ତି। ତେବେ ତୁମମାନଙ୍କର ହୋଲି ପାଳନ କରିବା ଏବଂ ଦୁନିଆର ଲୋକମାନଙ୍କର ହୋଲି ପାଳନ କରିବା ଭିତରେ କେତେ ଫରକ ରହିଛି? ଯଦିଓ ମନୋରଞ୍ଜନ କରିବା ପାଇଁ ତୁମେମାନେ ମଧ୍ୟ ଅଳ୍ପ ବହୁତ ହୋଲି ପର୍ବ ପାଳନ କରୁଛ, କିନ୍ତୁ ପ୍ରକୃତ ହୋଲି ପରମାତ୍ମାଙ୍କର ସଙ୍ଗର ରଙ୍ଗ ସହିତ କମ୍ବାଇଣ୍ଡ ସ୍ୱରୂପର ଯଥାର୍ଥ ହୋଲି ତୁମେମାନେ ହିଁ ପାଳନ କରୁଛ। ତେବେ ହୋଲି ପର୍ବକୁ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ପାଳନ କରୁଛନ୍ତି। ସେହିପରି ତୁମେମାନେ ଜାଣିଛ ଯେ ହୋଲି ଶବ୍ଦର ମଧ୍ୟ ରହସ୍ୟ ରହିଛି, ଯାହାକୁ କେବଳ ତୁମେମାନେ ହିଁ ଜାଣିଛ ଏବଂ ତୁମେମାନେ ହିଁ ଯଥାର୍ଥ ରୂପରେ ପାଳନ କରୁଛ। ତେବେ ହୋଲିର ଅର୍ଥ ହେଲା ହୋଲି ଅର୍ଥାତ୍ ଯାହା ବିତିଗଲା ତାହା ଅତୀତ ହୋଇଗଲା। ତେଣୁ ତୁମେମାନେ ମଧ୍ୟ ନିଜର ପୁରୁଣା ଜୀବନ, ପୁରୁଣା କଥା, ପୁରୁଣା ସଂସ୍କାର, ପୁରୁଣା ବ୍ୟର୍ଥ ସଂକଳ୍ପକୁ ହୋଲି କରିଦେଇଛ ନା? ବିତି ଯାଇଥିବା କଥାକୁ ଭୁଲିଯିବା ଅର୍ଥାତ୍ ହୋଲି। ତେବେ ଏହିଭଳି କରିଛ ତ ନା? ଏବେ ବି ମଧ୍ୟ ଭୁଲରେ କେବେ କେବେ ପୁରୁଣା ସଂସ୍କାର ଆସିଯାଉଛି? ଯେହେତୁ ତୁମମାନଙ୍କର ଜନ୍ମ ହିଁ ନୂଆ ଅଟେ, କାରଣ ତୁମେ ସମସ୍ତେ ମରିଯିବା ହୋଇଛ ନା, ଅର୍ଥାତ୍ ବଞ୍ଚିଥିଲେ ମଧ୍ୟ ପୁରୁଣାରୁ ମରିଯାଇଛ ନା? କଣ ହୋଇଛ ତ? ମରିଯିବା ହୋଇଯାଇଛ ତ? ହାତ ଉଠାଅ। ଆଚ୍ଛା, ଯଦି ନୂଆ ଜନ୍ମ ହୋଇଗଲା ତେବେ ପୁରୁଣା ଜନ୍ମ କିପରି ମନେ ପଡୁଛି? ପୁରୁଣା ତ ପୁରୁଣା ହୋଇଗଲା ନା? ଯଦି ବିତି ଯାଇଥିବା କଥା ବା ସଂକଳ୍ପ ବା ସଂସ୍କାର ପୁଣି ଜାଗ୍ରତ ହୋଇଯାଉଛି ତେବେ ତାକୁ କଣ କୁହାଯିବ? ହୋଲି ପାଳନ କରିଛ ବୋଲି କୁହାଯିବ କି? ନା, ହୋଲି କରି ନାହଁ, ପରମାତ୍ମା ସଙ୍ଗର ରଙ୍ଗ ଭଲ ଭାବରେ ଲାଗି ନାହିଁ। ହୋଲି ପରମାତ୍ମାଙ୍କା ହୋ ଗୟା। ପରମାତ୍ମା ସଙ୍ଗର ରଙ୍ଗ ଲାଗିବା ଅର୍ଥ ପୁରୁଣା ଜନ୍ମ ଭୁଲି ହୋଇଯିବା, ପୁରୁଣା କଥା ସବୁ ଭୁଲି ହୋଇଯିବା। କାହିଁକି ନା ମରିଯିବା ହୋଇଗଲ ନା? ଯେପରି ଶରୀର ଦ୍ୱାରା ଗୋଟିଏ ଜନ୍ମକୁ ଛାଡ଼ି ଆଉ ଗୋଟିଏ ଜନ୍ମ ନେଉଛ, ସେତେବେଳେ କଣ ପୁରୁଣା ଜନ୍ମ କଥା ମନେ ରହୁଛି? ସେହିପରି ତୁମେମାନେ ତ ଏବେ ବ୍ରାହ୍ମଣ ଜୀବନଧାରୀ ଅଟ, ତେଣୁ ପୂର୍ବ ଜନ୍ମର ସଂସ୍କାର ଯାହାକୁ ଭୁଲରେ ତୁମେମାନେ ମୋର ସଂସ୍କାର ବୋଲି କହିଦେଉଛ, କଣ ତାହା ତୁମର ଅଟେ କି? ସେଗୁଡ଼ିକ ବ୍ରାହ୍ମଣ ଜୀବନର ସଂସ୍କାର ଅଟେ କି? କେବେ ଅବହେଳାପଣିଆର, କେବେ ରାଜକୀୟ ଆଳସ୍ୟର, ତେବେ ଆଳସ୍ୟର ମଧ୍ୟ ବହୁତ ଭିନ୍ନ ଭିନ୍ନ ରୂପ ରହିଛି, କେବେ ଏହା ଉପରେ ମଧ୍ୟ କ୍ଲାସ କରିବ। ତେବେ ଆଳସ୍ୟ ମଧ୍ୟ କେତେ ପ୍ରକାରର ଏବଂ କେତେ ରାଜକୀୟ ରୂପରେ ଆସିଥାଏ। ତେଣୁ ବ୍ରାହ୍ମଣ ଜୀବନ ଅର୍ଥାତ୍ ନୂଆ ଜୀବନ, ଏଥିରେ କିଛି ବି ପୁରୁଣା ରହିପାରିବ ନାହିଁ। ତେବେ ଆଜି ହୋଲି ପାଳନ କରିବା ପାଇଁ ଆସିଛ ନା? ତେଣୁ ହୋଲିର ଅର୍ଥ ହେଲା ହୋଲି। ତେଣୁ ଆଜି ହୋଲି ପାଳନ କରିବା ଅର୍ଥ ପୁରୁଣା ସଂସ୍କାର ଗୁଡ଼ିକର ହୋଲି ଜଳାଇବା, କାରଣ ଜଳାଇବା ପରେ ହିଁ ପାଳନ କରିଥାନ୍ତି, କିନ୍ତୁ ଆଜି ତୁମେମାନେ ପାଳନ କରିବାର ସ୍ୱରୂପରେ ଅଛ, ଜଳାଇ ସାରିଛ, ଏବେ ପାଳନ କରିବ। ପ୍ରଭୁଙ୍କର ସଙ୍ଗର ରଙ୍ଗର ମଜା ନେବା ପାଇଁ ଆସିଛ, ସମସ୍ତେ କମ୍ବାଇଣ୍ଡ ସ୍ୱରୂପରେ ରହିବାର ଅନୁଭବ କରିବା ବାଲା ଅଟ ନା? କଣ କହୁଛ? ପରମ ପବିତ୍ର ପିତା ତୁମମାନଙ୍କ ଉପରେ ହୋଲି ହେବାର ବା ପବିତ୍ର ହେବାର ରଙ୍ଗ ଲଗାଇ ଦେଇଛନ୍ତି, ତେଣୁ ଆଜି କେଉଁ ହୋଲି ପାଳନ କରୁଛ? ଆଜିଠାରୁ ବିଶେଷ କରି କୌଣସି ବି ପୁରୁଣା ସଂସ୍କାରକୁ ଆସିବାକୁ ଦେବ ନାହିଁ, ଏହି ହୋଲି ପାଳନ କର। କଣ ପାଳନ କରିପାରିବ ନା କେବେ କେବେ ଆସିଯିବ? ଏଭଳି ରାଜକୀୟ ଶବ୍ଦ ମଧ୍ୟ କହିବ ନାହିଁ ଯେ ମୁଁ ଏଭଳି କରିବାକୁ ଚାହୁଁନଥିଲି ଯେ, କିନ୍ତୁ ଏହା ମୋର ସଂସ୍କାର ଅଟେ। ଏହି ଶବ୍ଦକୁ ଆଜି ଦୃଢ଼ ସଂକଳ୍ପର ବିଧି ଦ୍ୱାରା ସମାପ୍ତ କରିଦିଅ। କଣ ଏଭଳି ହୋଲି ସଦାକାଳ ପାଇଁ ପାଳନ କରିବାର ଆଜି ସାହସ କରୁଛ ତ ନା କେବେ କେବେ ପାଳନ କରିବ? ଯେଉଁମାନେ ଭାବୁଛନ୍ତି ଆଜିଠାରୁ ପୁରୁଣା ସଂସ୍କାରର ହୋଲି ଅର୍ଥାତ୍ ହୋଲି ଅର୍ଥାତ୍ ଯାହା ବିତିଯାଇଛି ତାକୁ ଭୁଲିଯିବା, କାରଣ ଏହି ଜନ୍ମ ହିଁ ନୂଆ ଅଟେ, ପୁରୁଣା ଜନ୍ମ ତ ଏବେ ସମାପ୍ତ ହୋଇଯାଇଛି, ଏଭଳି ସାହସ କରୁଥିବା ତୁମେମାନେ ବାବାଙ୍କର ମିଠା ମିଠା ଗେଲାହା ଶିକିରତା ସନ୍ତାନ ଅଟ। ତେଣୁ ସାଧାରଣ ସଂକଳ୍ପ ନୁହେଁ, ଦୃଢ଼ ସଂକଳ୍ପ କରିବାର ସାହସ ଅଛି ତ? ହାତ ଉଠାଅ। ଦେଖ, ସମସ୍ତେ ସାହସ ରଖୁଛନ୍ତି, ଯଦିଓ ଅଳ୍ପ କେତେଜଣ ହାତ ଉଠାଇ ନାହାନ୍ତି, କିନ୍ତୁ ତୁମେମାନେ ସେମାନଙ୍କର ସାଥୀ ଅଟ ନା? ପକ୍କା ସାଥୀ, ଦୁଇଟି ହାତ ଉଠାଅ, ସମସ୍ତଙ୍କର ଏହି ଫଟୋ ଉଠାଅ। ଆଚ୍ଛା, ଡବଲ ବିଦେଶୀମାନେ ମଧ୍ୟ ଉଠାଉଛନ୍ତି। ତେବେ ବାପଦାଦା ତୁମମାନଙ୍କୁ ହୋଲି ପର୍ବର ଏବଂ ହୋଲି ପାଳନ କରିବାର ପଦ୍ମ ଉଣା ଶୁଭ ଅଭିନନ୍ଦନ ଦେଉଛନ୍ତି। ଏବେ ଭୁଲରେ ମଧ୍ୟ ନିଜ ମୁଖରୁ ଏହି ଶବ୍ଦ ବାହାର କରିବ ନାହିଁ ଯେ ଏହା ମୋର ସଂସ୍କାର। ରାବଣର ସଂସ୍କାରକୁ ମୋର କହୁଛ, ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ରାବଣକୁ ଶତ୍ରୁ କୁହାଯାଉଛି, ଶତ୍ରୁର ସମ୍ପତ୍ତିକୁ ନିଜର କରିବା ତ ବଡ଼ ଆଶ୍ଚର୍ଯ୍ୟର କଥା ନା। ତୁମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ନା ମୁଁ କ'ଣ କହୁଛି, ଯେହେତୁ ଭୁଲରେ କହିଦେଉଛ। ତେଣୁ କହିସାରିବା ପରେ ମନ ଖାଉଛି, ହୃଦବୋଧ ମଧ୍ୟ କରୁଛ, ବାବାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରୁଛ, କ୍ଷମା ମଧ୍ୟ ମାଗୁଛ, ବାବା କାଲିଠାରୁ ଏଭଳି କରିବି ନାହିଁ, ପୁଣି ବି କରିଦେଉଛ। ତେବେ ବାପଦାଦା ମଧ୍ୟ ଏଥିରେ କ'ଣ କରିବେ, କେବଳ ବସି ଦେଖିବେ। ତେଣୁ ଏବେ ଏହି ଶବ୍ଦର ହୋଲି ଜଳାଇ ଦିଅ। ଦେଖ, ଜଳାଇବାରେ ମଧ୍ୟ ଗୋଟିଏ ବହୁତ ଭଲ କଥା ଶୁଣାଇଥାନ୍ତି, ଗୋବରର ଘଷିକୁ ଲୁହା ତାରରେ ବାନ୍ଧି ଜଳାଇ। ତେଣୁ ଘଷି ଜଳିଯାଏ କିନ୍ତୁ ତାର ଜଳେ ନାହିଁ। ଏହା ତୁମମାନଙ୍କର ପ୍ରଥମ ପାଠର ପ୍ରତୀକ ଅଟେ, ଯାହାକି ଆତ୍ମା ଅବିନାଶୀ ଏବଂ ଶରୀର ବିନାଶୀ, ଏହାର ହିଁ ସ୍ମାରକୀ ଅଟେ। ତେଣୁ ବାପଦାଦା ଦେଖୁଛନ୍ତି ଯେ ଏହିସବୁ ପର୍ବପର୍ବାଣୀ ଗୁଡ଼ିକୁ ବା ଶାସ୍ତ୍ର ପୁରାଣ ଗୁଡ଼ିକୁ ରଚନା କରିବା ବାଲା ପିଲାମାନଙ୍କର ଚମତ୍କାରୀ ମଧ୍ୟ କମ୍ ନୁହେଁ। ଏମିତି ତ ସେମାନେ ମଧ୍ୟ ବାବାଙ୍କର ସନ୍ତାନ ଅଟନ୍ତି, କିନ୍ତୁ ତୁମେମାନେ ଶିଖିଲଧା ଅଟ, ଅର୍ଥାତ୍ ବହୁତ ସମୟର ବିଚ୍ଛେଦ ପରେ ପୁନର୍ବାର ମିଳିଥିବା ଗେହ୍ଲା ସନ୍ତାନ ଅଟ। ତେଣୁ ସେଥିରେ ଯଦିଓ ଅଟାରେ ଲୁଣ ସଦୃଶ ସତ୍ୟତା ରହିଛି, କିନ୍ତୁ ବଡ଼ ରମଣୀକ ଢଙ୍ଗରେ ସ୍ମାରକୀ ତିଆରି କରିଛନ୍ତି। ଦେଖ, ସେମାନେ ପ୍ରତ୍ୟେକ ପର୍ବପର୍ବାଣୀର ସ୍ମାରକୀ ତିଆରି କରିଛନ୍ତି, କିନ୍ତୁ ସେଥିରେ ଅନେକ କଥା ରହିଛି ଯାହାର ରହସ୍ୟ ସୂକ୍ଷ୍ମ ଅଟେ। ତାକୁ ସେମାନେ ତୂଳ ରୂପ ଦେଇଛନ୍ତି, କିନ୍ତୁ ସ୍ମାରକୀ ତ ତିଆରି କରିଛନ୍ତି ନା, ଭକ୍ତି କରିବାର ତ କମ୍ କରିନାହାନ୍ତି ନା। ଦ୍ୱାପର ଏବଂ କଳିଯୁଗରେ ଭକ୍ତିରେ ମଧ୍ୟ କିଛି ନା କିଛି ସ୍ମୃତିର କଥା ରଖିଛନ୍ତି, ମନୁଷ୍ୟମାନଙ୍କୁ ଅତି ବିକାରୀ ହେବାରୁ ରକ୍ଷା କରିଛନ୍ତି। ତେଣୁ ବାପଦାଦା ଏହିସବୁ ଭକ୍ତିର ସାମଗ୍ରୀ ପର୍ବପର୍ବାଣୀ ବା ଶାସ୍ତ୍ର ପୁରାଣ ତିଆରି କରିବାବାଲାଙ୍କୁ ମଧ୍ୟ ଫଳ ଦେଉଛନ୍ତି, କାହିଁକି ନା ଭକ୍ତିରେ ମଧ୍ୟ କିଛି ତ ମନେ ପକାଉଛନ୍ତି ନା। ତେଣୁ ଅଳ୍ପ ସମୟ ପାଇଁ ହେଉ ପଛକେ ବିକାର ଗୁଡ଼ିକ ଠାରୁ ତ ଦୂରେଇ ରହୁଛନ୍ତି ନା। ତେଣୁ ଆଜି ତୁମେମାନେ କେଉଁ ହୋଲି ପାଳନ କରିଲ, ହୋଲି ସମସ୍ତେ କୁହ ହୋଲି, ଏହିପରି କର ବାପଦାଦା ହାତ ଦ୍ୱାରା ରଙ୍ଗିତ କରି ଦେଖାଇଲେ। ହୋଲି କଣ ପକ୍କା ଅଟେ ତ, ପାଳନ କରିଲ ତ, କରିଲ ତ? ଆଚ୍ଛା, କାଲି ବି ପୁଣି ମାୟା ଆସିବ, କାହିଁକି ନା ମାୟା ମଧ୍ୟ ଶୁଣୁଛି, କିନ୍ତୁ ତୁମେମାନେ ତାକୁ ନିଜ ଆଡ଼କୁ ଡାକିବ ନାହିଁ। ଏଥିରେ ମଜା ଅଛି ନା, ତେଣୁ ସର୍ବଦା ମଜାରେ ରୁହ। ବାବା ତୁମମାନଙ୍କ ଉପରେ କେତେ ପ୍ରକାରର ଆତ୍ମିକ ରଙ୍ଗ ଲଗାଉଛନ୍ତି, ଯାହାଦ୍ୱାରା ତୁମେମାନେ ହୋଲି ହଂସ ହୋଇଯାଉଛ। ତେଣୁ ବାବାଙ୍କୁ ସର୍ବଦା ମନେ ରଖିଥାଉ। ତେବେ ହୋଲି ହଂସର ଅର୍ଥ ହେଲା ନିର୍ଣ୍ଣୟ ଶକ୍ତିବାଲା। ଯେକୌଣସି କାର୍ଯ୍ୟ କର, କିନ୍ତୁ ପ୍ରଥମେ ଗୋଟିଏ ଆସନକୁ ପକ୍କା କରିଦିଅ ଏବଂ ତାହା ଉପରେ ବସି ନିର୍ଣ୍ଣୟ କର। ତେବେ ସେହି ଆସନଟି କ'ଣ ଜାଣିଛ, ତାହା ହେଲା ତ୍ରିକାଳଦର୍ଶୀର ଆସନ। ପ୍ରଥମେ ତ୍ରିକାଳଦର୍ଶୀର ଆସନ ଉପରେ ସ୍ଥିତ ହୋଇ ତିନି କାଳକୁ ଦେଖ, କେବଳ ବର୍ତ୍ତମାନକୁ ନୁହେଁ, ଆଦି ମଧ୍ୟ ଅନ୍ତ ତିନୋଟି କାଳକୁ ଦେଖ। ତିନୋଟି ଯାକ କାଳରେ ଏଥିରେ ଲାଭ ହେବ ନା କ୍ଷତି ହେବ, କେତେକ ପିଲା ବଡ଼ ଚତୁର ଅଟନ୍ତି, କହିବୁ ସେମାନଙ୍କର ଚତୁରତା କ'ଣ? ସେମାନେ କୁହନ୍ତି, ଏହି କାମଟା ଚଳାଇବାର ଥିଲା ନା, ସେଥିପାଇଁ ଚଳାଇଦେଲି, କିନ୍ତୁ ମୁଁ ଜାଣିଛି ଏଭଳି କରିବା ଉଚିତ ନୁହେଁ, କିନ୍ତୁ କରିଦେଲି। ଯଦି କରିଦେଲ ତେବେ କର୍ମର ଫଳ ତ ମିଳିବ ନା, ତେଣୁ ଏଭଳି ଚତୁରତା କରିବାର ନାହିଁ। ବାବାଙ୍କର ମଧ୍ୟ ମନକୁ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି, ଭୁଲ କରୁଛନ୍ତି ନା, ତେଣୁ ବାପଦାଦାଙ୍କୁ ମଧ୍ୟ ଏହିଭଳି କଥା ସବୁ ଶୁଣାଉଛନ୍ତି। ବାବା ଆପଣ ତ ଦୟାର ସାଗର ଅଟନ୍ତି ନା, କ୍ଷମାର ସାଗର ଅଟନ୍ତି ନା, ଏହିଭଳି ବାବାଙ୍କୁ ମଧ୍ୟ ତାଙ୍କର ମହିମା ମନେ ପକାଇ ଦେଉଛନ୍ତି ଯେ ଆପଣ କ'ଣ ଅଟନ୍ତି। ଆପଣ କହିଛନ୍ତି ନା, ଯଦି ଭୁଲ ହୋଇଗଲା ତେବେ ମୋତେ ଶୁଣାଇ ଦେଇ ତାକୁ ସମାପ୍ତ କରିଦିଅ, କିନ୍ତୁ ଭଲ ଭାବରେ ହୃଦବୋଧ କରି ତାକୁ ସମାପ୍ତ କରିଦିଅ। ତେବେ ଗୋଟିଏ କଥାକୁ ତ ପକ୍କା କରୁଛ, ଯାହାକି ଶୁଣାଇ ଦେଉଛ, କିନ୍ତୁ ପ୍ରଥମେ ଦୃଢ଼ ସଂକଳ୍ପ ଦ୍ୱାରା ସୋକୁ ପରିବର୍ତ୍ତନ କରି ତାପରେ ଶୁଣାଓ। ମିଠା ମିଠା କଥା ଦ୍ୱାରା ମନ ଖୁସି କରିବା ବା ଭୁଲାଇବା ପାଇଁ ବହୁତ ଚେଷ୍ଟା କରୁଛ, ଆପଣ କହିଛନ୍ତି ନା, ବାବାଙ୍କୁ ମଧ୍ୟ ସ୍ମରଣ କରାଇ ଦେଉଛନ୍ତି, ଆପଣ ଏହିଭଳି କହିଥିଲେ ନା, ଏହି କଥା କହିଛନ୍ତି ନା, ବହୁତ ଚତୁରତା କରୁଛନ୍ତି। ଏବେ ଆଉ ଚତୁରତା କର ନାହିଁ, ସାହସ ରଖ, ମୋତେ କରିବାକୁ ହିଁ ହେବ, ଏମିତି କରିବି ସେମିତି କରିବି କୁହ ନାହିଁ। ସାରାଦିନ ଭିତରେ ବାପଦାଦା ଏମିତି ସେମିତିର ଗୀତ ବହୁତ ଶୁଣୁଛନ୍ତି, କରିବି ଦେଖିବି ହୋଇଯିବି, କିନ୍ତୁ କରିବାର ବେଗ କ'ଣ କ'ଣ। ଏହିଭଳି କହିବାବାଲା ପିଲାମାନେ ବାବାଙ୍କ ସାଥିରେ ଯାଇପାରିବେ? ବାବା ତ ସଦା ପ୍ରସ୍ତୁତ ଅଟନ୍ତି, କିନ୍ତୁ କରିବି ଦେଖିବି ବାଲା ତ ସଦା ପ୍ରସ୍ତୁତ ନୁହନ୍ତି। ତେଣୁ ବାବାଙ୍କ ସାଥିରେ କିପରି ଯିବେ, କେବଳ ଦେଖିବେ ଅନ୍ୟମାନେ କିପରି ଯାଉଛନ୍ତି। ବାବାଙ୍କର ତ ପ୍ରତ୍ୟେକ ସନ୍ତାନ ପ୍ରତି ପଦ୍ମା ପଦ୍ମଗୁଣା ସ୍ନେହ ରହିଛି, ତେଣୁ ବାବା ଚାହୁଁନାହାନ୍ତି ଯେ ମୋର ସନ୍ତାନ ହୋଇ ମଧ୍ୟ ମୋ ସହିତ ନ ଯାଆନ୍ତୁ। ଯେହେତୁ ଘରକୁ ଫେରିବାର ସମୟ ହୋଇଯାଇଛି, ତେବେ କଣ ତୁମେ ଘରକୁ ଯିବ ନାହିଁ? କାହିଁକି ନା ଘରକୁ ଗଲେ ଯାଇ ନିଜର ରାଜ୍ୟକୁ ଆସିବ। ଯଦି ସାଥିରେ ଘରକୁ ଯିବ ନାହିଁ ତେବେ ପୁଣି ବ୍ରହ୍ମା ବାବାଙ୍କ ସାଥିରେ ମଧ୍ୟ ରାଜ୍ୟ କରିବା ପାଇଁ ଆସିପାରିବ ନାହିଁ, ପଛରେ ଆସିବ। ତେବେ ତୁମେମାନେ ପ୍ରତିଜ୍ଞା କର। ପ୍ରତିଜ୍ଞା କଣ କରିଛ? ସାଥିରେ ଯିବୁ ନା ପଛରେ ଆସିବୁ? ଏଥିରେ ମଧ୍ୟ ଏମିତି ସେମିତି ଲଗାଉଛ। ମୁଁ ନିଶ୍ଚିତ ପହଞ୍ଚିଯିବି ବାବା, ଆପଣ ଦେଖିବେ ମୁଁ ନିଶ୍ଚିତ ପହଞ୍ଚିଯିବି। ତେଣୁ ଏହିଭଳି ଭାଷାକୁ ଏବେ ସମାପ୍ତ କର। ଆଚ୍ଛା, ଚାରିଆଡ଼ର ସବୁ ପିଲାଙ୍କୁ ବାପଦାଦା ଦେଖୁଛନ୍ତି ଯେ ଦୂରରେ ବସି ମଧ୍ୟ ବିଜ୍ଞାନର ସାଧନ ଦ୍ୱାରା ଅଧିକାଂଶ ସ୍ଥାନରେ ପିଲାମାନେ ବାପଦାଦାଙ୍କୁ ଦେଖୁଛନ୍ତି। ତୁମେମାନେ ଯେତେବେଳେ ଟୋଲି ଖାଉଛ ସେମାନେ ମଧ୍ୟ ସେତେବେଳେ ଟୋଲି ବାଣ୍ଟୁଛନ୍ତି। ତେଣୁ ବାପଦାଦା ମଧ୍ୟ ସମସ୍ତଙ୍କୁ ଦେଖୁଛନ୍ତି, ଏପରି ଦୂରରେ ବସି ମଧ୍ୟ ନିକଟର ଅନୁଭବ କରୁଛନ୍ତି। ତେଣୁ ଚାରିଆଡ଼ର ପିଲାମାନଙ୍କୁ, ଯେଉଁମାନେ ସର୍ବଦା ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ସଂକଳ୍ପକୁ ଦୃଢ଼ତାର ସହିତ ଧାରଣ କରିଛନ୍ତି ଏବଂ ସମୟ ସମୟରେ ଏହି ସଂକଳ୍ପକୁ ଅଧିକ ଦୃଢ଼ କରିବା ପାଇଁ ଶକ୍ତି ମଧ୍ୟ ଭରୁଛନ୍ତି, ଏହିଭଳି ଚାରିଆଡ଼ର ଶୁଭ ସଂକଳ୍ପ ଧାରଣ କରିଥିବା, ତା ସହିତ ବାବାଙ୍କର ଆଶାଗୁଡ଼ିକୁ ପୂରଣ କରୁଥିବା ଆଶାର ତାରକାମାନଙ୍କୁ, ଏହା ସହିତ ଦାଦୀଙ୍କର ବାଣୀ ହେଲା, ମୋତେ କର୍ମାତୀତ ହେବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ। ଏବଂ ମମାଙ୍କର ବାଣୀ ହେଲା, ସର୍ବଦା ଯାହା କରିବାର ଅଛି ତାକୁ ଏବେ କର, କାଲି ଉପରେ ଛାଡ଼ ନାହିଁ। ଏବଂ ଦିଦିଙ୍କର ବାଣୀ ହେଲା, ଏବେ ଘରକୁ ଯିବାକୁ ହେବ। ଦାଦି, ବଡ଼ ଦାଦି, ଦାଦି ପ୍ରକାଶମଣିଙ୍କର ବାଣୀ ହେଲା, ମୋତେ କର୍ମାତୀତ ହେବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ। ଏବଂ ମମାଙ୍କର ବାଣୀ ହେଲା, ମମା ଜଗଦମ୍ବା ମାଙ୍କର ବାଣୀ ହେଲା, ସର୍ବଦା ଯାହା କରିବାର ଅଛି ତାକୁ ଏବେ କର, କାଲି ଉପରେ ଛାଡ଼ ନାହିଁ। ଏବଂ ଦିଦି ମନମୋହିନୀଙ୍କର ବାଣୀ ହେଲା, ଏବେ ଘରକୁ ଯିବାକୁ ହେବ, ଅବ ଘର ଜାନା ହେ। ଏହି କଥାଗୁଡ଼ିକ ତୁମମାନଙ୍କର କାନରେ ଗୁଞ୍ଜରିତ ହେବା ଦରକାର, ତେଣୁ ଏବେ ଘରକୁ ଯିବାର ହେବ। ବାରମ୍ବାର ଏହି କଥାର ସ୍ମୃତି ଜାଗ୍ରତ ହୋଇ ରହୁ, ମୋତେ କର୍ମାତୀତ ହେବାର ଅଛି ଏବଂ ଘରକୁ ଯିବାର ଅଛି। ଏହି ବାଣୀକୁ ବାରମ୍ବାର ସ୍ମୃତିରେ ଆଣୁଥିବା ସମର୍ଥମାନଙ୍କୁ, ବାପଦାଦାଙ୍କର, ହୋଲି ପିଲାମାନଙ୍କୁ ହୋଲି ପର୍ବର ଶୁଭ ଅଭିନନ୍ଦନ। ଏହା ସହିତ ବାପଦାଦା ସମସ୍ତଙ୍କୁ ପ୍ରଥମରୁ ହିଁ ମଧୁବନର ରାଜସ୍ଥାନୀ ମିଠେଇ ମୁଖରେ ଖୁଆଇ ଦେଉଛନ୍ତି ଏବଂ ବାପଦାଦାଙ୍କ ସହିତ ଆଡଭାନ୍ସ ପାର୍ଟି ତରଫରୁ ମଧ୍ୟ ବହୁତ ବହୁତ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଉଛନ୍ତି। ସମସ୍ତଙ୍କୁ ବାବାଙ୍କର ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ୟାଦ ପ୍ୟାର, ଗୁଡ୍ ମର୍ଣ୍ଣିଂ, ନମସ୍ତେ, ନମସ୍ତେ, ନମସ୍ତେ ବାବା। ବାବାଙ୍କର ବରଦାନ, ସର୍ବ ଆତ୍ମାଙ୍କ ପ୍ରତି ସ୍ନେହ ଏବଂ ଶୁଭ ଚିନ୍ତକର ଭାବନା ରଖୁଥିବା ଦେହୀ ଅଭିମାନୀ ହୁଅ। ସର୍ବ ଆତ୍ମାଙ୍କ ପ୍ରତି ସ୍ନେହ ଏବଂ ଶୁଭ ଚିନ୍ତକର ଭାବନା ରଖୁଥିବା ଦେହୀ ଅଭିମାନୀ ଭବ। ଯେପରି ମହିମା କରୁଥିବା ଆତ୍ମା ପ୍ରତି ସ୍ନେହର ଭାବନା ରହୁଛି, ସେହିପରି ଯେତେବେଳେ କେହି ତୁମକୁ ଶିକ୍ଷା ଦେଉଛି ସେତେବେଳେ ମଧ୍ୟ ସେହି ଆତ୍ମା ପ୍ରତି ସ୍ନେହର ଏବଂ ଶୁଭ ଚିନ୍ତନର ଭାବନା ରହୁ ଯେ ଇଏ ମୋ ପାଇଁ ବଡ଼ରୁ ବଡ଼ ଶୁଭ ଚିନ୍ତକ ଅଟେ। ଏହିଭଳି ସ୍ଥିତିକୁ ହିଁ କୁହାଯାଏ ଦେହୀ ଅଭିମାନୀ ସ୍ଥିତି। ଯଦି ଦେହୀ ଅଭିମାନୀ ନୁହେଁ ତେବେ ନିଶ୍ଚିତ ଅଭିମାନ ଅଛି ଏବଂ ଅଭିମାନ ବାଲା କେବେ ବି ନିଜର ଅପମାନ ସହନ କରିପାରିବ ନାହିଁ। ଆଜିର ସ୍ଲୋଗାନ, ଯଦି ସର୍ବଦା ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଯଦି ସର୍ବଦା ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଆଜିର ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେତେବେଳେ କୌଣସି ବଡ଼ଙ୍କ ହାତରେ ହାତ ରହିଥାଏ ସେତେବେଳେ ଛୋଟମାନଙ୍କର ସ୍ଥିତି ନିଶ୍ଚିନ୍ତ ଏବଂ ନିର୍ଭୟ ରହିଥାଏ। ତୁମମାନଙ୍କର ନିଶ୍ଚୟ ରହିଛି ଯେ ପ୍ରତ୍ୟେକ କର୍ମରେ ବାପଦାଦା ମୋ ସାଥିରେ ମଧ୍ୟ ଅଛନ୍ତି ଏବଂ ମୋର ଏହି ଅଲୌକିକ ଜୀବନର ହାତ ତାଙ୍କ ହାତରେ ରହିଛି, ଅର୍ଥାତ୍ ଏହି ଜୀବନ ତାଙ୍କ ଦାୟିତ୍ୱରେ ଅଛି, ଅର୍ଥାତ୍ ଦାୟିତ୍ୱ ତାଙ୍କର ଅଟେ। ତେଣୁ ସବୁ ବୋଝ ବାବାଙ୍କ ଉପରେ ରଖିଦେଇ ନିଜକୁ ହାଲୁକା କରିଦିଅ, ତାହେଲେ ସର୍ବଦା ନିଶ୍ଚିନ୍ତ ରହିବ ଏବଂ ପ୍ରତ୍ୟେକ କର୍ମ ନିର୍ଭୁଲ ହେବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।